ହ୍ୟାଲୋ, ମୁଁ ସାଗରିକା ବେହେରା କହୁଛି, ତାରିଣୀ ବସ୍ତିରୁ। ଆଉ ପାଣି ରୋଡ ମାନଙ୍କରେ ପାଣି ଜମା ହଉଛି, ରୋଡ କିଛି କାମ ହେଇନି। ଆଉ ପାଣି ତ ସପ୍ଲାଇ ପାଇଁ ଠିକ ଟାଇମରେ ଆସୁନି। ଇଲେକ୍ଟ୍ରି ଖୁଣ୍ଟି ଗୁଡା ସବୁ ଲାଇନ ସବୁ ଫ୍ୟୁଜ ହେଇଯାଇଛି, ଅନ୍ଧାରେ ଲୋକମାନେ ସବୁ ଯିବା ଆସିବା ହଉଛି, ଆମେ ସାହି ଲୋକ ଯାଇପାରୁନୁ ରୋଡ ଘାଟ ଛକ ଉପରକୁ। ଆଉ ପାଣି ଟାଙ୍କି ନାହିଁ କି ଟ୍ୟୁବୱେଲ ବି ଗୋଟେ ନାହିଁ, ବାଇ ଚାନ୍ସ ଧର ବାତ୍ୟା ବାତ୍ୟା ହେଲା ପାଣି ପିଇବାକୁ ବହୁତ ଅସୁବିଧା ହଉଛୁ। ଟ୍ୟୁବୱେଲଟା ନିହାତି ଦରକାର, କିଛି ନାହିଁ, ଡଷ୍ଟବିନ ନାହିଁ, ଅଳିଆ ପକେଇବାକୁ ଲୋକ ଅଳିଆ ଗାଡିକି ଅନଉଛନ୍ତି, ଅଳିଆ ଗାଡି ନଉନାହାନ୍ତି, ଠିକ ଟାଇମରେ ଆସୁନାହାନ୍ତି। ଆଉ ଏତିକି ଟିକେ ସୁବିଧା ହେଲେ ଟିକେ ଭଲ, ଲୋକ ଟିକେ ଭଲକି ଚଳନ୍ତି।